ଆକାଶବାଣୀ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଦେଶର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ବିଭିନ୍ନ ସ୍ଥାନରେ କଲେ ନିର୍ବାଚନ ପ୍ରଚାର। ପ୍ରଧାନମନ୍ତ୍ରୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆସନ୍ତାକାଲି ବିଭିନ୍ନ ସ୍ଥାନରେ ଜନସଭା ଓ ରୋଡ୍ ଶୋ'ରେ ଯୋଗଦେବେ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ମୁକାବିଲା। ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ଆସନ୍ତା ସୋମବାର ଦିନ ଏହି ପର୍ଯ୍ୟାୟରେ 8 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 49 ଲୋକସଭା ଆସନ ପାଇଁ ମତଗ୍ରହଣ କରାଯିବ। ଉତ୍ତରପ୍ରଦେଶର 14, ମହାରାଷ୍ଟ୍ରର 13, ପଶ୍ଚିମବଙ୍ଗର 7, ବିହାର ଏବଂ ଓଡ଼ିଶାର 5, ଝାଡ଼ଖଣ୍ଡର 3, ଜାମ୍ମୁ କାଶ୍ମୀରର 1 ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଲୋକସଭା ଆସନ ପାଇଁ ମତଦାନ ହେବ। ଓଡ଼ିଶାରେ ଆସନ୍ତା ସୋମବାର ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ 5 ସଂସଦୀୟ କ୍ଷେତ୍ର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ସମେତ ସେଗୁଡ଼ିକ ଅନ୍ତର୍ଗତ 35 ବିଧାନସଭା ଆସନରେ ଏକକାଳୀନ ମତଦାନ ହେବ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ମତଦାନ କେନ୍ଦ୍ରରେ ପହଞ୍ଚବା ଆରମ୍ଭ କରିଛନ୍ତି। 40,33,992 ପୁରୁଷ ଓ 39,45,000 ମହିଳା ଭୋଟର 9,162 ଭୋଟ୍ଗ୍ରହଣ କେନ୍ଦ୍ରରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହିସବୁ ବୁଥ୍ ମଧ୍ୟରୁ 20% ସମ୍ବେଦନଶୀଳ ହୋଇଥିବାବେଳେ ଏହିସବୁ ନିର୍ବାଚନ ମଣ୍ଡଳୀରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ 102 କମ୍ପାନୀ ପୁଲିସ୍ ମୁତୟନ କରାଯାଇଛି। 200 ଭୋଟ୍ଗ୍ରହଣ କେନ୍ଦ୍ର ମହିଳା ପୋଲିଂ ଅଧିକାରୀମାନଙ୍କ ଦ୍ୱାରା ପରିଚାଳିତ ହେବ। ଏହି ପର୍ଯ୍ୟାୟ ନିର୍ବାଚନରେ 5 ଲୋକସଭା ଆସନ ପାଇଁ 40 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ 35 ବିଧାନସଭା ନିର୍ବାଚନ ମଣ୍ଡଳୀରେ 265 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଦିଲ୍ଲୀପ ରାୟ, ସଙ୍ଗୀତା କୁମାରୀ ସିଂହଦେଓ, ପୂର୍ବତନ ଭାରତୀୟ ହକି ଅଧିନାୟକ ଦିଲ୍ଲୀପ ତିର୍କେ ପ୍ରମୁଖ ରହିଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଅମ୍ବାଲା ଏବଂ ସୋନିପତ୍ରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କରିଛନ୍ତି। ଆସନ୍ତା 25 ତାରିଖରେ 10 ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ର୍ୟାଲିକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ଦେଶରେ ଏକ ଶକ୍ତିଶାଳୀ ସରକାର ଥିବାରୁ ଆମ ବିରୋଧରେ କିଛି କରିବା ପୂର୍ବରୁ ଶତ୍ରୁମାନେ 100 ଚିନ୍ତା କରନ୍ତି। ଶ୍ରୀ ମୋଦି କହିଛନ୍ତି, ପାକିସ୍ତାନ ଗତ 70 ଧରି ଭାରତକୁ ହଇରାଣ କରୁଛି। ତା'ର ଯେଉଁ ହାତରେ ବୋମା ଥିଲା ଏବେ ସେହି ହାତରେ ଭିକ୍ଷାପାତ୍ର ଧରିଛି। ଏକ ଦୁର୍ବଳ ସରକାର ଜାମ୍ମୁ କାଶ୍ମୀରରେ ସ୍ଥିତି ବଦଳାଇ ପାରିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ଶାସନରେ ହରିୟାଣାର ସାହସୀ ମା ଭଉଣୀମାନେ ଦିନରାତି ଚିନ୍ତିତ ରହୁଛନ୍ତି, କିନ୍ତୁ ବର୍ତ୍ତମାନ ଗତ 10 ମଧ୍ୟରେ ସ୍ଥିତି ବଦଳିଯାଇଛି। ସେ କହିଛନ୍ତି, ଦୃଢ଼ ମୋଦି ସରକାର ହିଁ ଧାରା 370 ଉଚ୍ଛେଦ କରିଥିଲେ। ଜୁନ୍ 4 ତାରିଖରେ ଭୋଟ୍ ଗଣତି ପାଇଁ ଆଉ ମାତ୍ର 17 ବାକି ଥିବାବେଳେ କଂଗ୍ରେସ ଓ ଇଣ୍ଡି ମେଣ୍ଟ ପରାଜିତ ହେବେ। ଶ୍ରୀ ମୋଦି କହିଛନ୍ତି, ହରିୟାଣା ଲୋକଙ୍କ ଶିରାରେ ଦେଶପ୍ରେମ ରହିଛି। ହରିୟାଣା ଦେଶ ବିରୋଧୀ ଶକ୍ତିକୁ ଭଲଭାବେ ଜାଣେ। ତାଙ୍କ ସରକାର ସେନାକୁ ଶକ୍ତିଶାଳୀ କରିଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ 4 ଦଶନ୍ଧି ପର୍ଯ୍ୟନ୍ତ ସେନାର ଯବାନମାନଙ୍କୁ 1 ରାଙ୍କ 1 ପେନ୍ସନ୍ ଦେଇନଥିବାବେଳେ ମୋଦି ସରକାର ତାହା କରିପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ଶାସନ ସମୟରେ ସର୍ବନିମ୍ନ ସହାୟକ ମୂଲ୍ୟରେ 7,30,000 କୋଟି ଟନ୍ ଖାଦ୍ୟଶସ୍ୟ କ୍ରୟ କରାଯାଇଥିଲା ଏବଂ ଏନ୍ଡିଏ ଶାସନରେ 20,00,000 କୋଟି ଟନ୍ ଖାଦ୍ୟଶସ୍ୟ କ୍ରୟ କରାଯାଇଥିଲା। ସେ କହିଛନ୍ତି, କଂଗ୍ରେସ ଶାସନ ସମୟରେ କୃଷକମାନଙ୍କର 60,000 କୋଟି ଟଙ୍କା ବକେୟା ଥିବାବେଳେ ବିଜେପି ନେତୃତ୍ୱାଧୀନ ସରକାର ସମୟରେ 6,50,000 କୋଟି ଟଙ୍କା ଚାଷୀଙ୍କ ଜମାଖାତାକୁ ହସ୍ତାନ୍ତର ହୋଇପାରିଛି। ବିହାରରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇନଥିବା ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ଜୋରସୋରରେ ଚାଲିଛି। ବରିଷ୍ଠ ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବକ୍ସର, ସିୱାନ ଏବଂ ମୁଜାଫରପୁରରେ ଏନ୍ଡିଏ ପ୍ରାର୍ଥୀଙ୍କ ସମର୍ଥନରେ ଜନସଭାକୁ ସମ୍ବୋଧନ କରିଛନ୍ତି। ଶ୍ରୀ ବିଶ୍ୱଶର୍ମା, କଂଗ୍ରେସ ଭୋଟ୍ ବ୍ୟାଙ୍କ ରାଜନୀତିର ଏଜେଣ୍ଡାକୁ ଅନୁସରଣ କରୁଛି ଏବଂ ଧାର୍ମିକ ଭିତ୍ତିରେ ସଂରକ୍ଷଣକୁ ସମର୍ଥନ କରୁଛି ବୋଲି ଅଭିଯୋଗ କରିଛନ୍ତି। ଜାତି, ବର୍ଣ୍ଣ ଓ ଧର୍ମକୁ ନେଇ କୌଣସି ଭେଦଭାବ ନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସମସ୍ତ ନାଗରିକଙ୍କ ପାଇଁ କାମ କରିଛନ୍ତି, ତେଣୁ ଏନ୍ଡିଏ ସରକାରଙ୍କ ନୀତିରୁ ସମସ୍ତ ଲୋକ ଉପକୃତ ହେଉଛନ୍ତି ବୋଲି ସେ କହିଛନ୍ତି। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି କଂଗ୍ରେସ ଓ ଆର୍ଜେଡି ଲୋକଙ୍କୁ ବିଭ୍ରାନ୍ତ କରି ବିଜେପି ସଂରକ୍ଷଣ ଉଚ୍ଛେଦ କରିବ ଏବଂ ସମ୍ଭିଧାନ ପରିବର୍ତ୍ତନ କରିବ ବୋଲି ପ୍ରଚାର କରୁଛନ୍ତି। ପାଟନାରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଯୋଶୀ ଦାବି କରିଛନ୍ତି ଲୋକସଭା ନିର୍ବାଚନରେ ଲୋକମାନେ ଇଣ୍ଡି ମେଣ୍ଟକୁ ଶିକ୍ଷା ଦେବେ। ଜେଡିୟୁ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମହାରାଜଗଞ୍ଜ ଓ ମୁଜାଫରପୁର ସଂସଦୀୟ କ୍ଷେତ୍ରରେ ଏକ ଜନସଭାରେ ଯୋଗଦେଇ କହିଛନ୍ତି ଆର୍ଜେଡି ନେତା ତେଜସ୍ୱୀ ଯାଦବ ବିହାରରେ ଏନ୍ଡିଏ ସରକାରଙ୍କ କାର୍ଯ୍ୟର ଶ୍ରେୟ ନେବାକୁ ଚେଷ୍ଟା କରୁଛି। ଶ୍ରୀ କୁମାର କହିଛନ୍ତି ଆର୍ଜେଡିର ବିକାଶ ଏବଂ ରୋଜଗାରକୁ ନେଇ କୌଣସି ଚିନ୍ତା ନାହିଁ କାରଣ ଏହା ଦୁର୍ନୀତିରେ ଲିପ୍ତ ରହିଛି। ଆର୍ଜେଡି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସାରଣ ବୈଶାଳୀ ମଧୁବନୀ ଏବଂ ସୀତାମଢ଼ି ସଂସଦୀୟ କ୍ଷେତ୍ରରେ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିଛନ୍ତି। ଶ୍ରୀ ଯାଦବ କହିଛନ୍ତି କେନ୍ଦ୍ରରେ ଗତ 10 ବର୍ଷ ଧରି କ୍ଷମତାରେ ରହିବା ସତ୍ତ୍ୱେ ବିଜେପି ବିହାରର ସମସ୍ୟାର ସମାଧାନ ପାଇଁ କିଛି ପଦକ୍ଷେପ ନେଇନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସନ୍ଧ୍ୟାରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସୋମବାର ସକାଳ 8ଟାରେ ପ୍ରଧାନମନ୍ତ୍ରୀ ପୁରୀରେ ପହଞ୍ଚ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦର୍ଶନ କରିବେ। ଏହାପରେ ସେ ସେଠାରେ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ପୁରୀରେ ରୋଡ୍ ଶୋ ସାରି ସକାଳ 9:30ରେ ଅନୁଗୁଳରେ ପହଞ୍ଚ ସେ ଏକ ବିରାଟ ଜନସଭାକୁ ସମ୍ବୋଧନ କରିବେ। ସେଠାରୁ କଟକ ଫେରି 11:30ରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଓଡ଼ିଶା ଆସୁଛନ୍ତି। ସେ ରେଢ଼ାକୋଲ ପାଟନାଗଡ଼ ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀ କେ ରବିକୁମାର କହିଛନ୍ତି ରାଜ୍ୟରେ ଆସନ୍ତା ସୋମବାର ଦିନ ମତଦାନ ହେବାକୁ ଥିବା ଦୁର୍ଗମ ଅଞ୍ଚଳ ଲାତେହାର ଏବଂ ଚତ୍ରା ଜିଲ୍ଲାରେ ହେଲିକପ୍ଟର ଯୋଗେ 148 ଜଣ ପୋଲିଂ କର୍ମଚାରୀଙ୍କ ସହ ଜଣେ ସେକ୍ଟର ଅଫିସରଙ୍କୁ ପଠାଯାଇଛି। ଏହି 148 ଜଣ ପୋଲିଂ କର୍ମଚାରୀ 65ଟି ପୋଲିଂ ବୁଥ୍ରେ ମତଦାନ କାର୍ଯ୍ୟରେ ନିୟୋଜିତ ରହିବେ। ରାଞ୍ଚିରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କୁମାର କହିଛନ୍ତି ଲାତେହାର ଏବଂ ଚତ୍ରା ଜିଲ୍ଲାରେ କର୍ତ୍ତବ୍ୟରତ କିଛି ପୋଲିଂ କର୍ମଚାରୀଙ୍କୁ ମଧ୍ୟ ଟ୍ରେନ୍ ଏବଂ ସଡ଼କ ପଥରେ ନିର୍ବାଚନ ସାମଗ୍ରୀ ସହ ମତଦାନ କେନ୍ଦ୍ରକୁ ପଠାଯାଇଛି। ଆପ୍ ସାଂସଦ ସ୍ୱାତି ମାଲିୱାଲଙ୍କୁ ଆକ୍ରମଣ ଘଟଣାରେ ଦିଲ୍ଲୀ ପୁଲିସ୍ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହଯୋଗୀ ବିଭବ କୁମାରଙ୍କୁ ଅଟକ ରଖିଛି। ତାଙ୍କୁ ରାଜଧାନୀର ସିଭିଲ୍ ଲାଇନ୍ସ ଥାନାକୁ ନିଆଯାଇଛି। ଏହା ପୂର୍ବରୁ ଶ୍ରୀମତୀ ମାଲିୱାଲ ଚଳିତ ମାସ 13 ତାରିଖରେ କେଜରିୱାଲଙ୍କ ବାସଭବନରେ ବିଭବ କୁମାରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ଘଟଣା ଘଟିବା ଦିନ ସେ ବେଆଇନ ଭାବେ ମୁଖ୍ୟମନ୍ତ୍ରୀଙ୍କ ଘରେ ପ୍ରବେଶ କରିଥିଲେ ବୋଲି ବିଭବ କୁମାର ମଧ୍ୟ ମାଲିୱାଲଙ୍କ ବିରୋଧରେ ଏକ ଓଲଟା ଅଭିଯୋଗ କରିଛନ୍ତି। ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅଭିଯୋଗ କରିଛନ୍ତି ବିଜେପି ଆପ୍ ବିରୋଧରେ ପ୍ରତିଶୋଧ ନେଉଛି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ କେଜରିୱାଲ ସୂଚନା ଦେଇଛନ୍ତି ଯେ ଦଳୀୟ ନେତାମାନେ ଆସନ୍ତାକାଲି ବିଜେପି ମୁଖ୍ୟାଳୟ ବାହାରେ ଜେଲ୍ଭର କାର୍ଯ୍ୟକ୍ରମ ଆରମ୍ଭ କରିବେ। ସେ କହିଛନ୍ତି ବିଜେପି ଆପ୍ ନେତା ରାଘବ ଚଡ୍ଡା ଏବଂ ଆର୍ଟି ସିଂଙ୍କୁ ଜେଲ୍ ପଠାଇବାକୁ ଯୋଜନା କରୁଛି। ସେ କହିଛନ୍ତି ତାଙ୍କ ଦଳର ଏକମାତ୍ର ଦୋଷ ହେଉଛି ଗରିବ ଛାତ୍ର ଏବଂ ରୋଗୀଙ୍କ କଲ୍ୟାଣ ପାଇଁ କାମ କରିବା। ବୟସ୍କ ଭୋଟର ଏବଂ ଭିନ୍ନକ୍ଷମଙ୍କ ପାଇଁ ଘରେ ରହି ଭୋଟ୍ ଦେବା ଅଭିଯାନର ଦ୍ୱିତୀୟ ଦିନରେ ଦିଲ୍ଲୀରେ ମୋଟ 1409 ଜଣ ଭୋଟର ଗୃହ ମତଦାନ କରିଛନ୍ତି। 2024 ଲୋକସଭା ନିର୍ବାଚନରେ ହୋମ୍ ଭୋଟିଂ ସୁବିଧା ପାଇବା ପାଇଁ ଦିଲ୍ଲୀରେ ମୋଟ 5406 ଭୋଟର ନିର୍ଦ୍ଧାରିତ ଫର୍ମରେ ଆବେଦନ କରିଥିଲେ। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ ପଶ୍ଚିମ ଦିଲ୍ଲୀ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ 348 ଜଣ ଭୋଟର ଏହି ଅଭିଯାନରେ ଅଂଶଗ୍ରହଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ 299 ଜଣ ବୟସ୍କ ବ୍ୟକ୍ତି ଥିଲେ। ଦ୍ୱିତୀୟ ଦିନ ଶେଷ ସୁଦ୍ଧା ସମୁଦାୟ 2956 ଜଣ ଭୋଟର ନିଜ ଘରେ ବସି ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ହମିଦ ଅନ୍ସାରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ମୁରଲୀ ମନୋହର ଯୋଶୀ ଏହି ଅଭିଯାନରେ ଘରେ ରହି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଉଭୟ ଦଳ ପ୍ଲେ ଅଫ୍ରେ ସ୍ଥାନ ପାଇବା ଲକ୍ଷ୍ୟରେ ରହିଥିବାରୁ ଆଜିର ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ। ଚେନ୍ନାଇ ପାଇଁ ଏହି ବିଜୟ ଶ୍ରେଷ୍ଠ 4ରେ ସ୍ଥାନ ସୁନିଶ୍ଚିତ କରିବ। ତେବେ ଶେଷ ଖବର ଅନୁଯାୟୀ ଚେନ୍ନାଇ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଦେଶର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ବିଭିନ୍ନ ସ୍ଥାନରେ କଲେ ନିର୍ବାଚନ ପ୍ରଚାର। ପ୍ରଧାନମନ୍ତ୍ରୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆସନ୍ତାକାଲି ବିଭିନ୍ନ ସ୍ଥାନରେ ଜନସଭା ଓ ରୋଡ୍ ଶୋରେ ଯୋଗଦେବେ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ମୁକାବିଲା।